ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର ପ୍ରିୟ ବନ୍ଧୁ, ଆଜି ଆମ୍ଭେମାନେ ଆଲୋଚନା କରିବା କ୍ରୋଧର ନିୟନ୍ତ୍ରଣ। କ୍ରୋଧକୁ ଗୀତାରେ ଏକ ରିପୁ ହିସାବରେ ଦର୍ଶାଯାଇଅଛି ଓ ଏହାଠୁ ଦୂରରେ ରହିବାକୁ ଉପଦେଶ ଦିଆଯାଉଅଛି। ତେବେ ପ୍ରାୟ ସମସ୍ତେ କ୍ରୋଧ କ'ଣ ତାହା ଜାଣନ୍ତି ଓ ସମୟ ସମୟରେ କ୍ରୋଧର ବଶବର୍ତ୍ତୀ ହୋଇଥାନ୍ତି। ଏହା ସାମାନ୍ୟ ରାଗିବାଠୁ ଅତିଶୟ କ୍ରୋଧନିତ ବା କୋପ କରିବା ଭଳି ବିଭିନ୍ନ ମାତ୍ରାରେ ଦେଖାଯାଏ। କେହି କେହି ଛୋଟ କଥାରେ ବା ପାନରୁ ଚୂନ ଖସିଲେ ଚଟ୍ କରି ରାଗିଯାଆନ୍ତି, ତ କେହି କେହି ଅତ୍ୟନ୍ତ ଅସୁବିଧା ନହେଲେ ରାଗନ୍ତି ନାହିଁ। ପ୍ରିୟ ବନ୍ଧୁ, କ୍ରୋଧରେ ଲୋକମାନେ ସାଧାରଣତଃ ଗାଲି ଗୁଲୁ କରନ୍ତି, କଥା ଅକଥା କହନ୍ତି, ତ ଅନ୍ୟକୁ ଶାରୀରିକ କଷ୍ଟ ଦିଅନ୍ତି। କ୍ରୋଧିତ ଅବସ୍ଥାରେ ସମସ୍ତେ ଭାବନ୍ତି ତାଙ୍କ କ୍ରୋଧ ଯଥାର୍ଥ, ପରେ ପରେ ରାଗ ଶାନ୍ତ ହେଲା ପରେ କେହି କେହି ଅନୁଭବ କରିପାରନ୍ତି ଯେ ସେମାନଙ୍କ ରାଗ କରିବା ଆକାରଣ ବା ଅଧ୍ୟତିକ ହୋଇଥିଲା ବୋଲି। ତେବେ ଅନେକ ଲୋକ ଏ କଥା ବୁଝିପାରନ୍ତି ନାହିଁ। କ୍ରୋଧର ବଶବର୍ତ୍ତୀ ହୋଇ ନାନା ଅକଥା କହିବା ବା ଅଘଟଣା କରିବା ପରେ ବି ସେମାନଙ୍କର ବ୍ୟବହାର ବଦଳେ ନାହିଁ, ତେଣୁ କ୍ରୋଧର ନିୟନ୍ତ୍ରଣ ଆବଶ୍ୟକ। ପ୍ରିୟ ବନ୍ଧୁ, କ୍ରୋଧର ନିୟନ୍ତ୍ରଣ କରିବା ପୂର୍ବରୁ କ୍ରୋଧ କ'ଣ ସେ ବିଷୟରେ ଜାଣିବା ଦରକାର। କ୍ରୋଧ ମଣିଷ ମନରେ ଦେଖାଯାଉଥିବା ଏକ ଭାବପୂର୍ଣ୍ଣ ଅବସ୍ଥା। ଏହା ସାଧାରଣ ଭାବେ ସମସ୍ତଙ୍କଠି ଦେଖାଯାଇଥାଏ। ମନର ଅବସ୍ଥା ସହ ଶାରୀରିକ ପରିବର୍ତ୍ତନ ବି ଦେଖାଯାଏ, ଯଥା ମାଂସପେଶୀ କଠିନ ଦେବା ହେବା, ହୃଦଘଡ଼ି ଅଧିକ ଦେବା, ଅସ୍ଥିର ଚଳଞ୍ଚଳ ହେବା ଇତ୍ୟାଦି ଇତ୍ୟାଦି। ଏ ସମୟରେ ରକ୍ତତାପ ବଢ଼ିଥାଏ, ଏଡ୍ରିନାଲିନ୍ ପରି କେମିକାଲ୍ସ କ୍ଷରଣ ହୋଇଥାଏ। ରାଗ କମିବା ପରେ ଏସବୁ ଶାରୀରିକ ପରିବର୍ତ୍ତନ ଧୀରେ ଧୀରେ ସାଧାରଣ ଅବସ୍ଥାକୁ ଫେରେ। ତେବେ ରାଗିବା ବାରମ୍ବାର ହେଲେ ବା ରାଗକୁ ଠିକ୍ ଭାବେ ନିୟନ୍ତ୍ରଣ ନ କରିପାରିଲେ ନାନା ଶାରୀରିକ ଅସୁବିଧା ଦେଖାଯାଇଥାଏ। ପ୍ରିୟ ବନ୍ଧୁ, ବାହାର ଓ ମନ ଭିତର ଅନେକ କଥା କ୍ରୋଧ ଜନେଇଥାନ୍ତି। କୌଣସି ସ୍ୱତନ୍ତ୍ର ବ୍ୟକ୍ତିବିଶେଷ କାମରେ ବା କଥାରେ ବାଧା, ନିଜ ମନରେ କୌଣସି କଥା ନେଇ ବାରମ୍ବାର ଚିନ୍ତା ବା ପୂର୍ବରୁ କୌଣସି ଘଟଣା ମନେ ପଡ଼ି ରାଗ ମାଡ଼ିଥାଏ। ଯେକୌଣସି ବ୍ୟକ୍ତିର କ୍ରୋଧ ସମ୍ପର୍କରେ ବିଶେଷ ଅନୁଶୀଳନ କଲେ ଏକ ରୀତି ବା କେଡ଼ୋଟି ଅବସ୍ଥାରେ ବାରମ୍ବାର ରାଗ ଆସୁଥିବାର ଦେଖାଯାଏ। ଉଦାହରଣ ସ୍ୱରୂପ କେହି କେହି ମିଛ ଶୁଣିଲେ ଭୟଙ୍କର ଭାବେ ରାଗି ଯାଆନ୍ତି, ତ କେହି ବାରମ୍ବାର ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଉପରେ ସେ ଯାହା କହୁ ବା କରୁନା କାହିଁକି ତା ଉପରେ ରାଗି ଯାଆନ୍ତି। ପ୍ରିୟ ବନ୍ଧୁ, କ୍ରୋଧର ପ୍ରକାଶ। ରାଗ ଲାଗିବା ଏକ ସାଧାରଣ କଥା। ଏହା ଅସହ୍ୟ ଅବସ୍ଥାରେ ଏକ ମାନସିକ ଓ ଶାରୀରିକ ପ୍ରତିଫଳନ। ତେବେ ଏହାର ପ୍ରକାଶରେ ଭାଷା, ଭାବ ଓ ବ୍ୟବହାର ଅତ୍ୟନ୍ତ ପ୍ରଭାବିତ ହୋଇଥାଏ। ଲୋକମାନେ ରାଗରେ ଅନ୍ୟମାନଙ୍କୁ ଶାରୀରିକ ଆଘାତ କରିଥାନ୍ତି। କ୍ରୋଧରୁ କୁପରିମାଣ ଅଂଶକ୍ଷା, ଏହାଦ୍ୱାରା ସମ୍ପର୍କ ନଷ୍ଟ ହୁଏ, ସାମାଜିକତା ନଷ୍ଟ ହୁଏ, ଶାରୀରିକ ଅସୁବିଧା ଦେଖାଯାଏ। ଆଇନ କାନୁନ ଏପରି ବ୍ୟବହାର ପାଇଁ ବ୍ୟକ୍ତିତ୍ୱ ଦଣ୍ଡ ଦିଏ। ପ୍ରିୟ ବନ୍ଧୁ, ଅନେକ କଥା ରାଗକୁ ବଜେଇ ରଖିବାର ଓ ତାକୁ ଏକ ସାଧାରଣ ବ୍ୟବହାରରେ ପରିଣତ କରିବାରେ ସାହାଯ୍ୟ କରେ। ରାଗିବା ଦ୍ୱାରା ବ୍ୟକ୍ତିଟି ଯଦି ନିଜ ମତ ସ୍ଥିତି ରଖିପାରି ସକ୍ଷମ ହୁଏ ବା ଅନ୍ୟମାନେ ଯଦି ତା କଥା ମାନି ନିଅନ୍ତି, ତାହେଲେ ସେ ବାରମ୍ବାର ରାଗିବାକୁ ପ୍ରେରଣା ପାଏ। ରାଗିବା ଦ୍ୱାରା ଯଦି ବ୍ୟକ୍ତିକୁ ଲାଗେ ଯେ ତା କର୍ତ୍ତୃତ୍ୱ ଦୃଢ଼ ହେଉଛି, ଏଥିରୁ ସେ ରାଗିବାକୁ ଖୋରାକ ପାଏ ଓ ତା ରାଗ ବଢ଼େ। କ୍ରୋଧର ନିୟନ୍ତ୍ରଣ ପାଇଁ ଏସବୁ କଥା ଜାଣି ରଖିବା ଉଚିତ। ପ୍ରିୟ ବନ୍ଧୁ, ମୁଖ୍ୟତଃ କୌଣସି କଠିନ ପରିସ୍ଥିତିରେ ଉପାୟ ଶୂନ୍ୟ ହେଲେ ବା ପରିସ୍ଥିତିକୁ ସକାର ଭାବେ ସମାଧାନ କରିନପାରିଲେ ରାଗ ଆସେ। ପରେ ପୁଣି ଏକାପରି ପରିସ୍ଥିତି ଆସିଲେ ସମାଧାନର ବାଟ ଖୋଜିବା ପରିବର୍ତ୍ତେ ବ୍ୟକ୍ତି ଜଣକ ନିଜର ଶକ୍ତି ରାଗିବାରେ ଲଗେଇଥାନ୍ତି ଓ ଧୀରେ ଧୀରେ ଏହା ତାଙ୍କ ସାଧାରଣ ବ୍ୟବହାରଗତ ହୋଇଥାଏ। ମନକୁ ରାଗ ଆସିଲେ ଯଦି ସହକର୍ମକ ଭାବେ ପ୍ରକାଶ ନ ହୁଏ, ବ୍ୟକ୍ତି ସେ ରାଗକୁ ମନରେ ଚାପି ରଖନ୍ତି, ପ୍ରକାଶ କରନ୍ତି ନାହିଁ। ଏପରି କରିବା ଦ୍ୱାରା ସେମାନଙ୍କ ବ୍ୟବହାର ଧୀରେ ଧୀରେ ବଦଳି ଯାଏ। ସେମାନଙ୍କ କଥା କଟୁତା, ଈର୍ଷା, ସମାଲୋଚନା ଦେଖାଯାଏ। ସେମାନେ ବାରମ୍ବାର ଅନ୍ୟର ତ୍ରୁଟି ଦେଖନ୍ତି ଓ ସୂଚାଇଥାନ୍ତି। ଏହାଦ୍ୱାରା ସେମାନଙ୍କର ପାରସ୍ପରିକ ସମ୍ପର୍କ ନଷ୍ଟ ହୁଏ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୟମୀ ପରମପିତା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରରେ ରଖନ୍ତୁ ଆଉ ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ଆନନ୍ଦ, ତାହାଙ୍କ ମଙ୍ଗଳ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଆପଣଙ୍କ ଉପରେ ବର୍ତ୍ତୁ ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ବୃକ୍ଷ ଠାରେ ପରୀକ୍ଷା। ପୃଥକ ପୃଥକ କରି କ୍ରମାନୁସାରେ ପରମେଶ୍ୱର ପ୍ରତ୍ୟେକ ବିଷୟକୁ ସୃଷ୍ଟି କଲେ, ଯଥା ଦୀପ୍ତି ଓ ଅନ୍ଧକାର, ଉପସ୍ଥିତି ଜଳ ଓ ନିମ୍ନ ସ୍ଥଳ ଜଳ, ସ୍ଥଳଭାଗ ଓ ସମୁଦ୍ର ଭାଗ, ରାତି ଓ ଦିନ, ସ୍ୱ ଜାତି ଅନୁସାରେ ପ୍ରାଣୀଗଣ, ଦିବସ ଅନ୍ୟ ସବୁଠାରୁ ପୃଥକ ହେଲା। ନାରୀ ଜଣେ ପୁରୁଷଠାରୁ ପୃଥକ୍ ହେଲା ଏବଂ ଗୋଟିଏ ବୃକ୍ଷ ଅନ୍ୟାନ୍ୟ ବୃକ୍ଷଠାରୁ ପୃଥକ୍ ହେଲା। ପଢ଼ନ୍ତୁ ଆଦି ଏକ ଚାରି ସାତ ଏକ ଅଠର ଦୁଇ ଚବିଶ ଆଉ ପଚିଶ। ଏପରିକି ମଣିଷ ସୃଷ୍ଟି ହେବା ପୂର୍ବରୁ ସମ୍ପୂର୍ଣ୍ଣ ଅଲଗା ଅଲଗା କରି ସୃଷ୍ଟି କରିବାରେ ଯେଉଁ ରୂପରେଖା ନିର୍ଦ୍ଧାରଣ କରାଯାଇଛି ତାହା କ'ଣ ପାଇଁ ଗୁରୁତ୍ୱପୂର୍ଣ୍ଣ, ଏହା ଏକ ପ୍ରଶ୍ନ। ପ୍ରିୟ ଶ୍ରୋତା, ପରମେଶ୍ୱର ଭୂମିରୁ ମଣିଷ ପଶୁ ଓ ପକ୍ଷୀଙ୍କୁ ସୃଷ୍ଟି କଲେ। ଆଦି ଦୁଇ ସାତ ଉଣେଇଶ। ସେ ମଧ୍ୟ ସୁସ୍ୱାଦ ଫଳ ଉତ୍ପନ୍ନ କରୁଥିବା ସୁନ୍ଦର ବୃକ୍ଷ ସବୁ ଭୂମିରୁ ଜାତ କରାଇଲେ। ଆଦି ଦୁଇ ଆଠ ଆଉ ନଅ। ପରମେଶ୍ୱର ମଧ୍ୟ ଗୋଟିଏ ଉଦ୍ୟାନ ନିର୍ମାଣ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କଲେ। ଆମେ କେବଳ ଏହାର ସୌନ୍ଦର୍ଯ୍ୟକୁ କଳ୍ପନା କରିବା। ଆଜି ଆମେ ଯେତେ ସୁନ୍ଦର ଉଦ୍ୟାନ ସବୁ ଦେଖିଛୁ, ବୋଧ ହୁଏ ସେସବୁ ଏଦନ ଉଦ୍ୟାନ ପରି ସୁନ୍ଦର ନାହାନ୍ତି। ସ୍ୱତନ୍ତ୍ର ଧରଣର ଏହି ଉଦ୍ୟାନ ମଝିରେ ଦୁଇଟି ସ୍ୱତନ୍ତ୍ର ବୃକ୍ଷ ଥିଲା, ଜୀବନର ବୃକ୍ଷ ଯାହା ଅମୃତ ବୃକ୍ଷ ଓ ସଦ୍ଗତି ଜ୍ଞାନଦାୟକ ବୃକ୍ଷ ଯାହା ଭଲ ଓ ମନ୍ଦ ଜ୍ଞାନଦାୟକ ବୃକ୍ଷ। ଉଦ୍ୟାନ ମଧ୍ୟସ୍ଥିତ ଦ୍ୱିତୀୟ ବୃକ୍ଷର ଫଳ ଖାଇବା ନିମନ୍ତେ ଉଦ୍ଦିଷ୍ଟ ନଥିଲା। ଖାଇଲେ ତାର ପରିଣାମ ଅତ୍ୟନ୍ତ ଭୟାନକ ହେବ। ପଢ଼ନ୍ତୁ ଆଦି ଦୁଇ ସତର। ଆଦି ଦୁଇ ପନ୍ଦର ଟୁ ସତରରେ ପରମେଶ୍ୱର ଆଦମଙ୍କୁ କ'ଣ କହିଲେ ତାହା ପାଠ କରନ୍ତୁ। ଆଦମ ଓ ହବାଙ୍କ ପରମେଶ୍ୱରଙ୍କ ପ୍ରତି ଆଜ୍ଞାଧୀନତା ବିଷୟରେ ଯେଉଁ ପରୀକ୍ଷା ଥିଲା ସେଥିରେ ବିଚ୍ଛିନ୍ନ ହେବାର ଭାବନା ସମ୍ପର୍କରେ ଏଠାରେ କିପରି ବୁଝାଇ ଦିଆଯାଉଛି ତାହା ଟିକେ ଚିନ୍ତା କରନ୍ତୁ। ଏଠାରେ ବିଚ୍ଛିନ୍ନ ହେବା ବିଷୟଟି ବହୁତ କଷ୍ଟ। ସବୁ ବୃକ୍ଷର ଫଳ ଖାଅ, କିନ୍ତୁ ଏହି ନିର୍ଦ୍ଧିଷ୍ଟ ବୃକ୍ଷର ଫଳ ଖାଇବ ନାହିଁ, ଏହା ଅନ୍ୟ ବୃକ୍ଷମାନଙ୍କ ଠାରୁ ଅଲଗା ଅଟେ। ପରମେଶ୍ୱରଙ୍କ ବାକ୍ୟରେ କିଛି ହିଁ ଅସ୍ପଷ୍ଟ ବିଷୟ ରହିନାହିଁ। ପରମେଶ୍ୱର ଆଦମ ଓ ହବାକୁ ନୈତିକ ପ୍ରାଣୀ କରି ସୃଷ୍ଟି କଲେ। ସ୍ୱାଧୀନ ଇଚ୍ଛା ନଥିଲେ ଧାର୍ମିକତା ସାଧନ କରାଯାଇ ପାରିବ ନାହିଁ। ସେହି ସ୍ୱାଧୀନତା ଲାଭ କରି ଆଦମ ଓ ହବା କ'ଣ କରିବେ ସେଥିପାଇଁ ତାଙ୍କ ସକାଶେ ଗୋଟିଏ ପରୀକ୍ଷା ଥିଲା। ପରମେଶ୍ୱରଙ୍କ ପ୍ରତି ଆଦମ ଓ ହବାଙ୍କ ଆଜ୍ଞାଧୀନତା ଓ ପରମେଶ୍ୱରଙ୍କ ପ୍ରତି ସେମାନଙ୍କ ପ୍ରେମ ବିଷୟକୁ ଜାଣିବା ପାଇଁ ପରୀକ୍ଷା ସ୍ୱରୂପ ତାଙ୍କ ପାଇଁ ସତ୍ 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 ଜ୍ଞାନଦାୟକ ବୃକ୍ଷ ଥିଲା। ପରମେଶ୍ୱର ସେମାନଙ୍କ ପାଇଁ ମାତ୍ର ଗୋଟିଏ ନିୟମ କରି ଦେଇଥିଲେ, ସବୁ ବୃକ୍ଷର ଫଳ ଖାଇବ, କିନ୍ତୁ ଏ ବୃକ୍ଷର ଫଳ ଖାଇବ ନାହିଁ। ଆଦମ ଓ ହବା ପରମେଶ୍ୱରଙ୍କ ଇଚ୍ଛାକୁ ଅମାନ୍ୟ କରି ସଦ୍ ସତ୍ ଜ୍ଞାନ ଦାୟକ ବୃକ୍ଷର ଫଳ ଖାଇବା ଉଚିତ ଥିଲା କି? ସେମାନେ ବ୍ୟବସ୍ଥା ଲଙ୍ଘନ କରି ଦୋଷୀ ସାବ୍ୟସ୍ତ ହେଲେ। ପ୍ରିୟ ଶ୍ରୋତା, ମଣିଷକୁ ଅନେକ ପ୍ରକାର କୁହା ଅନେକ ପ୍ରକାର ଚେତନା ଦିଆଯାଇଅଛି, ହେଲେ ହେଁ ମଣିଷ ସେହି ଚେତନାକୁ ମନରେ ନ ରଖି ଈଶ୍ୱରଙ୍କ ବିରୁଦ୍ଧରେ ଯାଇଛନ୍ତି। ତାହେଲେ ପ୍ରିୟ ଶ୍ରୋତା, ଆଦମ ହବା ଯାହା ଈଶ୍ୱର ସେମାନଙ୍କୁ କହିଥିଲେ ତାହା ସେମାନେ ନ କରି ଈଶ୍ୱରଙ୍କ ଆଜ୍ଞାକୁ ଲଙ୍ଘନ କଲେ। ଏହି କାରଣରୁ ସେମାନେ ଏଦନରୁ ବାହାର ହୋଇଥିଲେ। ପ୍ରିୟ ଶ୍ରୋତା, ଆମମାନଙ୍କୁ ମଧ୍ୟ ସେହିପରି ପରୀକ୍ଷା ସମୟ ଆସିଥାଏ, ଆଉ ବେଳେ ବେଳେ ସେହି ପରୀକ୍ଷାରେ ଆମେ ବିଫଳ ହୋଇଥାଉ। ଯଦି ଆମେ ନିଜକୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିଦେବା, ତାହେଲେ ନିଶ୍ଚିତ ଭାବରେ ଯେଉଁ ପ୍ରକାର ପରୀକ୍ଷା ଆସିଲେ ହେଁ ଆମେ ସେହି ପରୀକ୍ଷାରେ ବିଜୟ ବିଜୟ ହୋଇ ଆଗକୁ ବଢ଼ିପାରିବା। ଏଥିପାଇଁ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁଙ୍କ ମଧୁର ନାମରେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବସୃଷ୍ଟି, ସର୍ବଜ୍ଞାନୀ, ଆଦି ଅନନ୍ତ ଦୟାମୟ ଅନୁଗ୍ରହ ପିତା, ଧନ୍ୟବାଦ ଉତ୍ସର୍ଗ କରୁଅଛୁ। ହେ ସର୍ବଜ୍ଞାନୀ, ହେ ସର୍ବଶକ୍ତି, ତୁମେ ହି ପ୍ରଶଂସା, ସମ୍ମାନ, ଗୌରବର ଯୋଗ୍ୟ। ବର୍ତ୍ତମାନ ଯାହା କିଛି ସେହି ସତ୍ର ବୃକ୍ଷ ବିଷୟରେ ଆମେ ଜାଣିଲୁ, ସେ ଜ୍ଞାନଦାୟକ ବୃକ୍ଷ ବିଷୟରେ ଆମେ ଜାଣିଲୁ, ପ୍ରଭୁ ଆମମାନଙ୍କୁ ସେହି ପବିତ୍ର ଆତ୍ମ ଦ୍ୱାରା ପରିଚାଳନା କର, ବୁଦ୍ଧିରେ, ଜ୍ଞାନରେ ଓ ଆଶିଷରେ ଭରାଇ ଦିଅ। ଆଉ ପରିଶେଷ ଯେବେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ପ୍ରାର୍ଥନା କରୁଅଛୁ। ଆମେନ୍।
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org